ଲେବି ପୁସ୍ତକ 12 ପର୍ବ ଅନନ୍ତର ସଦାପ୍ରଭୁ ମୂଷାଙ୍କୁ କହିଲେ, ତୁମ୍ଭେ ଇସ୍ରାଏଲ ସନ୍ତାନଗଣକୁ କୁହ, ଯେବେ କୌଣସି ସ୍ତ୍ରୀ ଗର୍ଭଧାରଣ କରି ପୁତ୍ର ପ୍ରସବ କରେ, ତେବେ ସେ ଯେପରି ସ୍ତ୍ରୀ ଧର୍ମର ଅଶୌଚ ସମୟରେ ସେପରି 7 ଦିନ ଯାଏ ଅଶୁଚି ରହିବ, ତେଣୁ 8ମ ଦିନରେ ବାଳକର ପୁରୁଷାଙ୍ଗ ଚର୍ମର ଛେଦ ହେବ, ପୁଣି ସେ ସ୍ତ୍ରୀ 23 ଦିନ ପର୍ଯ୍ୟନ୍ତ ଆପଣା ଶୌଚ ନିମନ୍ତେ ରକ୍ତସ୍ରାବ ଅବସ୍ଥାରେ ରହିବ, ଆଉ ଯେପର୍ଯ୍ୟନ୍ତ ଶୌଚର ଦିନ ପୂର୍ଣ୍ଣ ନ ହୁଏ ସେ ପର୍ଯ୍ୟନ୍ତ ସେ କୌଣସି ପବିତ୍ର ବସ୍ତୁ ଛୁଇଁବ ନାହିଁ କିମ୍ବା ପବିତ୍ର ସ୍ଥାନରେ ପ୍ରବେଶ କରିବ ନାହିଁ। ମାତ୍ର ଯେବେ ସେ କନ୍ୟା ପ୍ରସବ କରେ, ତେବେ ସେ ଯେପରି ସ୍ତ୍ରୀ ଧର୍ମର ଅଶୌଚ ସମୟରେ ସେପରି 2 ସପ୍ତାହ ଅଶୁଚି ରହିବ, ପୁଣି ସେ 66 ଦିନ ଆପଣା ଶୌଚ ନିମନ୍ତେ ରକ୍ତସ୍ରାବ ଅବସ୍ଥାରେ ରହିବ। ତୟୁ ତାର ପୁତ୍ର ବା କନ୍ୟା ପ୍ରସବର ଅଶୌଚ ଦିନ ପୂର୍ଣ୍ଣ ହେଲେ ସେ ହୋମବଳି ନିମନ୍ତେ 1 ବର୍ଷୀୟ 1 ମହିଷବତ୍ସ୍ୟ ଓ ପାପାର୍ଥକ ବଳି ନିମନ୍ତେ 1 କାପ୍ତା ଛୁଆ ଏବା 1 ଘୁଗୁ ସମାଗମ ତମ୍ବୁଦ୍ୱାରର ଯାଜକ ନିକଟକୁ ଆଣିବ। ତେଣୁ ସେ ସଦାପ୍ରଭୁଙ୍କ ସମ୍ମୁଖରେ ତାହା ଉତ୍ସର୍ଗ କରି ତା ନିମନ୍ତେ ପ୍ରାୟଶ୍ଚିତ କରିବ, ତହିଁରେ ସେ ଆପଣା ରକ୍ତସ୍ରାବରୁ ଶୁଚି ହେବ। ପୁତ୍ର ବା କନ୍ୟା ପ୍ରସବକାଣୀ ଏଇ ନିମନ୍ତେ ଏହି ବ୍ୟବସ୍ଥା। ମାତ୍ର ଯେବେ ସେ ମେଷବତ୍ସ୍ୟ ଆଣିବାକୁ ଅସମର୍ଥ ହୁଏ, ତେବେ ସେ 2 ଘୁଗୁ ଅବା 2 କାପ୍ତା ଛୁଆ ନେଇ ତହିଁରୁ ଗୋଟିକି ହୋମାର୍ଥେ ଓ ଅନ୍ୟଟିକି ପାପାର୍ଥେ ଉତ୍ସର୍ଗ କରିବ, ପୁଣି ଯାଜକ ତା ନିମନ୍ତେ ପ୍ରାୟଶ୍ଚିତ କରିବ, ତହିଁରେ ସେ ଶୁଚି ହେବ।